କହ ହନୁ ମୋର ପ୍ରାନ୍ତର କୁଶଳ ଲକ୍ଷ୍ମଣର ସର୍ବକୁଶଳ ମୋର ପତ ହେ ମହବେନି କଳେ ବର ହୋଇନା ହାନ୍ତି ନା ଦୁର୍ବଳ ହନୁ ହେ ବେନି ଭାଇଙ୍କର କୁଶଳ କୁଶଳ କରି ଲକ୍ଷ୍ମଣ ସେବା କରି ଶାନ୍ତି ଟିକି ପାଦ କମଳ କରୁଥାନ୍ତି ଚିତ୍ତରେ ଚିତ୍ତ ମୋ ଭାବ ସ୍ନେହ ଅଛି ଟିକି ମୋହ ବିଷୟରେ ଯଥାର୍ଥ କରି ନ କହିବ ଅନୁହେ ସତେ କି ଶ୍ରୀମୁଖ ଦେଖିବି ସତ କହ ହନୁ କେତେ ଦିନ ଯାଏ ତନୁରେ ଜୀବନ ରଖିବି ପାସେ ଘେନି ଯିବି ସ୍ୱଇଚ୍ଛାରେ ମୁଁ ହିଁ କେମନ୍ତ ପ୍ରକାରେ ପୁରୁଷ ଅଙ୍ଗକୁ ଛୁଇଁବି ଅନୁହେ ଚୋରାଇ ରାବଣ ଆଣିଲା ତୁମ୍ଭେ ଚୋରାଇ ଘେନି ଗଲେ ପ୍ରଭୁଙ୍କ ଯଶ ଆଉ କାହିଁ ରହିଲା ଏଠାକୁ କଣ୍ଟ ଯେ ବେନି ମାସ କଲା ବେନି ମାସେ ମୋତେ ଶ୍ରୀରାମ ଲକ୍ଷ୍ମଣ ଦେଖାଇବୁ ବୋଲି କହିଲା ଅନୁହେ ଏକ ମାସ ଥିବ ପ୍ରାଣ ହେ ପ୍ରାଣ ଥାଉ ଥାଉ ଶ୍ରୀରାମ ଲକ୍ଷ୍ମଣ ଶୀଘ୍ର କରି ତୁମ୍ଭେ ଆଣ ହେ ଦେଲେ କର ପଲ୍ଲବର ମୁଦ୍ରିକା ଶୂନ୍ୟ ଯେ ଦିଶୁଥିବ ମୋର ପ୍ରଭୁଙ୍କ କର କମଳ ଅନାମିକା ଅନୁହେ ଏ ମୁଦ୍ରିକା ନୁହେ ଅନ୍ତର ପ୍ରଭୁଙ୍କ କରେ ଥାଇର ମୋର ତନୁ ପ୍ରମୁ ଯେ ଥାଇ ନିରନ୍ତର ମସ୍ତକେ ଲଗାଇ ଆପଣା ପଣନ୍ତରେ ବାନ୍ଧି ରଖିଲେ ମସ୍ତକୁ ମଣି ବାହାର କରି ପୁଣି ହନୁକରରେ ସମର୍ପିଲେ ହନୁହେ ମୋଠାରେ କରୁଣା କରିବେ ଦିନ ଜନଠାରେ କରୁଣା କଲେ କରୁଣା ସିନ୍ଧୁ ବୋଲାଇବେ ମୋହର ବିନୟ ଉଦନ୍ତ କେବଳ ମୋହର କଲା ଅପରାଧ କ୍ଷମା କରିବେ ମୋର କାନ୍ତ ଅନୁହେ ପ୍ରବୋଧ କରି ନ କହି ବୋଲେ ବି ଶ୍ରୀରାମ ଧାମୁରେ ଜଣାଇ ନିକଟେ ଆଣିବି ବୋଲଇ
मन तो चली गला बाटे जाऊ नाना विघ्न ताहा कु पड़िला कारणे मि कपट रे कही बसी थिला अनु कु भुलाई हद मध्य कु केसिला हृदय किंभीरि ना संकेत सेही मोक्ष हेला
¡Gracias!
କହେ ଦିନ ସଦାଶିବ ସମସ୍ତ ସୈନ୍ୟ ରହିଲେ ଯେ ଯାହା ରଖାବ ଗୌରୀ ବଦନ ଚାହିଁ ଶଙ୍କର କହନ୍ତି ରାମ ରାବଣର ଯୁଦ୍ଧ ଶୁଣ ଆଗ ସତି ରାବଣ ଆଗରେ ଯେ କହିଲେ ଯାଇ ଚାର ଶୁଣ ତୁମ୍ଭେ ମହାରାଜା ଲଙ୍କାର ଈଶ୍ୱର ଗନ୍ଧମାର୍ଦ୍ଦନରୁ ହନୁ ଔଷଧ ଆଣିଲା ଶ୍ରୀରାମ ଭାଇ ଲକ୍ଷ୍ମଣ ଜୀବନ ପାଇଲା ଶୁଣି ବିସ୍ମୟ ରାବଣ କର ବିଚାର ମାରିଲେ ତ ନ ମରନ୍ତି ଜଟିଆ ପାମର ଜୀବନ ବିଷୟ ଯେ କରିବି କି ସବୁଦ୍ଧି ସଦାଶିବ କହେ ନିଶ୍ଚେ ବାମ ହେଲେ ବିଧି
ସନ୍ଧ୍ୟାକାଳେ ହନୁ ବୀର ଲଙ୍କାରେ ବସିଲା ଦେଖି ତାକୁ ଲଙ୍କ ଦେବୀ ବଚନ ପୁଛିଲା କାହିଁର ବାନର ତୁରେ କି ଅର୍ଥେ ପଳାଉ ଆଜ ତୋତେ ଖାଇ ବିସଂଶୟ ନାହିଁ ଆଉ ଶୁଣି ହନୁମନ୍ତ କ୍ରୋଧ ଭର ହେଲା ବଜ୍ରତମ କରି ତାକୁ ବିଧାଏ ମାଇଲା ଭୟ ପାଇ ଲଙ୍କ ଦେବୀ କହି ବଚନ ମୋହର ବଚନ ତୁମେ ଶୁଣ ହନୁମାନ ଜହିଁକି ଆସିଛ ବାବୁ କାର୍ଯ୍ୟ ସିଦ୍ଧି କର ଏହା ମୋତେ କହିଛନ୍ତି ପୂର୍ବେ ବେଦବର ରାବଣ କୁମାରୀ ତାର ବଂଶ କର ନାଶ ଆଜ ହୁଁ ଜାଣିଲୁ ଶ୍ରୀହୀନ ଲଙ୍କା ଦେଶ ଏହା ଶୁଣି ହନୁମନ୍ତ ତହୁଁ ଚଳିଗଲା ଲଙ୍କା ଗଡ଼େ ଗଡ଼େ ପଶି ଘରେ ଯେ ଖୋଜିଲା ଦେଖିଲା ରାବଣ ପୁର ଅତି ସ୍ୱଭାବନ ସୁବର୍ଣ୍ଣ ନିର୍ମିତ ଯେ ହୋଇଛି ଅନୁପମ ହନୁମନ୍ତ ଯେ ପ୍ରଶଂସା କରନ୍ତି ସେ ବହୁତ ରାକ୍ଷସ श्री राम विजय मिथिला पुरी बेढ़ी देखती सकल नारी दुर्बादल श्याम नेत्र अभिराम देखी महापर संसा करी के बोले भो सखी आगो देखो बिंबा धरे अच्छी दिव्य सुख चंद्रमा मुख को चाहिबा मात्र के हरई अशेष जन्म दुख केहू बोले चाहबो सजनी करिबर प्राय बाहु बेनी केते काल बसी ए मंत रूप को निर्माण करी पद्मजोनी केवल यही रति स साक्षातरे होइले प्रवेश चाहिला मात्र के प्रीति बढ़ी मोर धैर्य तरु करई नाश केऊ युवती करे विचार एरे भाग्य हुअंता मोहर ए पुरुष को पति करी पाइले नीति प्रति पूजंती शंकर केवल पिता भाग्य हेला ते काले कष्ट तार गला एहा कुपति करी सुख लभिव बिही आनी एबे घटाइला गत करे कि विचित्र कामिनी होई के धैर्य धरिब मदने होइब उनमत
दूत सिंधु कूल रे अछंती लंका को के जीव बोली भावना करंती हनुमंत कहई जे अंगद आगर लंका पुर जीवि मुहि मते आज्ञा कर सुनी करी कहई जे बाई कुमार जाओ बाबू लंका पुर राम कार्य कर ରେ ବାହାର ହୋଇଲା ହନୁମାନ ଶ୍ରୀରାମ ସୁମରି ହନୁ କଲା ସଗମନ ସହସ୍ରେ ଯୋଜନ ତାର କାୟା ବଢ଼ାଇଲା ଆକାଶ ମାର୍ଗକୁ ହନୁମାନ ଉଡ଼ି ଗଲା ଦେଖି ତାକୁ ନାଗ ମାତା ପଥ ଓଗାଳିଲା ତିନି ଶସ୍ତ୍ର ଯୋଜନ ଯେ କାୟା ବଢ଼ାଇଲା ତାହା ଦେଖି ହନୁମାନ ମନେ ବିଚାରିଲା ଚାରି ଶସ୍ତ୍ର ଯୋଜନ ଯେ କାୟା ବିସ୍ତାରିଲା ଅନ୍ତେ କିଛି ପଥ ତହୁଁ ଗଲା ବାହି ରାହୁ ମାତା ସୀତାକୁ ଆଗେ ଓଗାଳଇ ପ୍ରଚଣ୍ଡ ମୂରତି ଧରି ହନୁକୁ ଗିଳିଲା ଶ୍ରୀରାମ ସୁମରି ହନୁ ପେଟ ତା ଚିରିଲା ପ୍ରାଣ ଛାଡ଼ି ସମୁଦ୍ରରେ ପଡ଼ିଲା କଜାଇ ସେ ଖାବରୁ ହନୁମନ୍ତ ବିକ୍ରମୀଣ ଯାଇ ବଚନ ପୁଛିଲା କାହିଁର ପାନର ତୁରେ କି ଅର୍ଥେ ପଳାଉ ଆଜ ତୋତେ ଖାଇବି ସଂଶୟ ନାହିଁ ଆଉ ସଦାଶିବ ବୋଲେ ଶୁଣି ହନୁ କୋପ କଲା ବଜ୍ର ସମ କରି ତାକୁ ବିଧାଏ ମାଇଲା ସନ୍ଦେଶ ଦେବି ମୁହିଁ ରାବଣ ଦୂତ ବୋଲିଣ ମନେ ବିଚାରିବେ କ୍ରୋଧ ଭର ହୋଇନି କି ମୋତେ ସାପ ଦେବେ କ୍ରୋଧ ଉପୁଜିବା ଦେଖି ନିଶ୍ଚୟ ଦେଇ ଶରଣ ପଶିବି କେତେକ ମନରେ ପାଞ୍ଚି ସ୍ଥିର କଲା ମନ ରାମ ଲକ୍ଷ୍ମଣ କୀର୍ତ୍ତି କହେ ହନୁମାନ ଅଯୋଧ୍ୟା ଦେଶ ନୃପତି ଅଟେ ଦଶରଥ ତିନି ରାଣୀ ଠାରୁ ଜାତ ହେଲେ ଚାରି ଭ୍ରାତ ବଚନେ ଦଶରଥ ସତ୍ୟ କଲେ ଶ୍ରୀରାମ ଲକ୍ଷ୍ମଣ ସୀତା ବନକୁ କେଶିଲେ ପଞ୍ଚବଟୀ ବନରେ ହରଣୀ ହରାଇଲେ ପକ୍ଷୀ ଜଟା ମୁଖ ଯେ ବାରତା ପାଇଲେ ସହୁ ଯାଇ ଋଷ୍ୟମୁକ ପର୍ବତେ ମିଳିଲେ ବାଇ ଭୟେ ସୁଗ୍ରୀବ ଯେ ତୟ कहिलुचि थिले ब्राह्मण को देखिन सुग्री रत्न चूड़ी देले चूड़ी देखि श्री राम जे मित्र होइले बारी की मारी सुग्री की राज्य भार देले बनर भल्लुक बड़ संगते गिरीरे अच्छी बेनी भाई चारि दिग को श्री राम दूत बर गाई दक्षिण दिग पूजे अने आठ बीर संपत्ति को भेटिलु जे सिंदूर कूल अमु ओ गाई से जे बारता कहला बोले सदा शिव भाग्य तुमको भेटी तो कांदी करी प्रबोधन कला भो देव किंपाई मोते आज्ञा जे लोहिला किंचित कर रे बांधी आणती बानर एते सैन्य नाश किंपा हुअंते अंभर एते एते वीर जे प्रतीक्षा करुथिले हारनी लक्षण कपि हाते प्राण देले मोते एबे आज्ञा कर लंकार ईश्वर बोले सदा शिव धरि आणी विवानर पवन नंदन सुबलया पर्वतरे थिला जे रात्रेण रजनी पाहिला हमु विचारे मनकु सीतंकर संदेश मु देव रामकु श्रीराम सुमरि तहु होइला बाहर काया बढ़ाइला तहु पवन सुमर सागर उछुली किबा लंघिला कि कूल मने मने विचार करती सात वीर आज कि पड़ब अबा पृथ्वीर सतले अंतराल दिशे किस भी कराले एमंत विचार जे करती सात वीर सिंधु देवी आसला जे पवन कुमर विश्राम कला वीर महेन्द्र पर्वतर पाताल को लगि गला केड़े गिरीबर उपारिण निज स्थान रखिला मारुति प्रवेश होइला जाई अंगदर पति सीतांक बारता पुणी हनु को पुछिला संक्षेप करीण सबु कहिला मारुति शुणीण संतोष हेला खड़ग बरनाती हनुमंत को चाही बोलती मा गबर हनु बोले भाई शुण बाईर कुमर जेते मोते बर देबु शुण मो वचन किसिन्या कटके पुणी अछि मधुबन फलमूल खाइण जे संतोष होइण श्रीरामंकु हरसरे करिबा दर्शन एहा कहि हनुमंत मौन होइला देवी बोली अंगद जे सनमत कला बाहर होइले तहु बेगे अष्टवीर सदाशिव बोले जे संशय दूर कर चलिले तो अष्टवीर आनंद होइण सिंध्या बनरे जाई मिलिले बहन मधुबन तोटा भग्न कले फलिला फुटिला वृक्ष उपाड़ी खाइले तोटार कुमारी बाहर करदेले श्रीरामक छामुरे जे प्रवेश होइले श्रीराम लक्ष्मण सुबि बजे सर्वजन बसिण भाएरी करुछंती मने मन हेमंत समय हनु अंग मिलिले श्रीरामक छामुरे जे प्र प्रवेश होइले अंगदादी अष्ट वीर ओळगी होइले दक्षिण राम लक्ष्मण कल्याण बांचिले सुग्रीवंक पादे नमिले जे अष्ट वीर बोले सदाशिव सर्वे बसिले सभार श्रीराम बोलती तुम्हे शुण हनु वीर खाब करी लकी सीता को मोहर केते दूर पथरे अछई देही मते निकी चिंता करू थाई प्रिय सही तनु तार होक्षिण अनुक्षण चिंतु मोहर बदन तोते कि संदेश देला कह तच्छ करी केड़े संपदरे अच्छी लंका दंडधारी कह जीवार कि सेवारता पाई नहीं तच्छ करी कह दिन सदा शिव कही
पकाई भी हानी
पारे
ସାଦ ହେଉଛ ରାବଣ କଥାର।
सेथिपाई किछि तुम्हे संदेह न कर शिव बोले केते मात्र लंका जे ताहार
श्री
ରାମଙ୍କ ସୈନ୍ୟ ଦେଖି ବେଗେ ଚଳିଗଲେ, ଲଙ୍କାଗଡ଼ ଭିତରେ ଯେ ପ୍ରବେଶ ହୋଇଲେ, ରାବଣ ଆଗରେ ଯାଇ କହନ୍ତି ବଚନ, ଶୁଣି ଦଶ ଗ୍ରୀବ।